आकाशवाणी। ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଭୁଟାନ ସମ୍ପର୍କରେ ଉନ୍ନତି ପାଇଁ ସେ ଭୁଟାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମାଦକଦ୍ରବ୍ୟ ଦୁର୍ନୀତି ମାମଲାରେ ତାଙ୍କ ଗିରଫ ବିରୁଦ୍ଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଜି ସକାଳୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କ ବୋଲପୁର ସ୍ଥିତ ବାସଭବନରେ ଖାନତଲାସୀ କରୁଛି। ବିହାର ଆଜି ଏହାର 112ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଏବଂ ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଚେନ୍ନାଇରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଭୁଟାନ ସମ୍ପର୍କରେ ଉନ୍ନତି ପାଇଁ ସେ ଭୁଟାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଭୁଟାନ ରାଜା ଜିଗ୍ମେ ଖେସର ନାମଗେଲ ୱାଙ୍ଗଚୁକ୍ ଓ ପ୍ରଧାନମନ୍ତ୍ରୀ ଶେରିଂ ଟବ୍ଗେଙ୍କ ସହ କଥାବାର୍ତ୍ତା କରିବାକୁ ସେ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ଭୁଟାନକୁ ଦୁଇଦିନ ଗସ୍ତରେ ଯାଇଛନ୍ତି। ତାଙ୍କୁ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ଟବ୍ଗେ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାୟୀ ଜଳ ପରିଚାଳନା ପାଇଁ କାର୍ଯ୍ୟ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ। ବିଶ୍ୱ ଜଳ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଜଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଜଳ ସମ୍ଭଳଗୁଡ଼ିକର ସୁରକ୍ଷା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମାଦକଦ୍ରବ୍ୟ ଦୁର୍ନୀତି ମାମଲାରେ ତାଙ୍କ ଗିରଫ ବିରୁଦ୍ଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଖବର ଅନୁସାରେ ସେ ଏକ ନିମ୍ନ ଅଦାଲତରେ ଆବେଦନ କରିବେ। ସୁପ୍ରିମକୋର୍ଟ କେ କବିତାଙ୍କର ଆବେଦନକୁ ଗ୍ରହଣ କରିବାକୁ ମନା କରିବା ପରେ ଶ୍ରୀ କେଜରିୱାଲ ଏଭଳି କରିଛନ୍ତି। କେ କବିତାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦିଲ୍ଲୀ ମାଦକ ଦ୍ରବ୍ୟ ନୀତି ମାମଲାରେ କେଜରିୱାଲଙ୍କୁ ଜଡ଼ିତ କରିଛି। ତାଙ୍କୁ 9 ଥର ସମନ ଜାରି କରାଯାଇଛି। କେଜରିୱାଲ ସେହି 9ଟିଯାକ ସମନକୁ ଏଡ଼ାଇ ଦେଇଛନ୍ତି। ସେଗୁଡ଼ିକ ବେଆଇନ ବୋଲି ସେ କହିଆସୁଛନ୍ତି। ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ବାତିଲ କରିଦିଆଯାଇଛି। ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହେବାର ଥିଲା। ମାର୍ଚ୍ଚ 27 ତାରିଖରେ ଅଧିବେଶନ ଆରମ୍ଭ ହେବାକୁ ନିର୍ଦ୍ଧାରଣ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଗିରଫ କରିବାରୁ ଏଭଳି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ଉପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ତାଙ୍କୁ ଜାରି କରାଯାଇଥିବା 9ଟି ସମନକୁ ସେ ଏଡ଼ାଇ ଦେଇଛନ୍ତି ଓ ସେ ସମନଗୁଡ଼ିକୁ ସମ୍ମାନ କରିବା ଉଚିତ। ଆମ୍ ଆଦମୀ ପାର୍ଟି ନେତା ଆତିଶି କହିଛନ୍ତି ମିଥ୍ୟା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତାମାନଙ୍କୁ ଗିରଫ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବାର ସେ କହିଛନ୍ତି। ସେ କହିଛନ୍ତି ଶ୍ରୀ କେଜରିୱାଲଙ୍କୁ ଏଭଳି ଏକ ମାମଲାରେ ଗିରଫ କରାଯାଇଛି ଯେଉଁଥିରେ 2 ବର୍ଷର ତଦନ୍ତ ପରେ ମଧ୍ୟ ତାଙ୍କ ପାଖରୁ ଗୋଟିଏ ବି ଟଙ୍କା ମିଳିନାହିଁ। କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ଓ ତାଙ୍କ ପାର୍ଟି ଶ୍ରୀ କେଜରିୱାଲ ଓ ଆମ୍ ଆଦମୀ ପାର୍ଟି ପାଖରେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଛିଡ଼ା ହୋଇଛି। ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ବିରୁଦ୍ଧରେ ପ୍ରତିଶୋଧ ପରାୟଣ ମନୋଭାବ ପୋଷଣ କରି କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ରକ୍ଷାକାରୀ ଏଜେନ୍ସିଗୁଡ଼ିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଆମ୍ ଆଦମୀ ପାର୍ଟି ସଦସ୍ୟମାନେ ଦିଲ୍ଲୀର ବିଭିନ୍ନ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭାରତ ରାଷ୍ଟ୍ରସମିତି ନେତା କେ କବିତାଙ୍କୁ ସୁପ୍ରିମକୋର୍ଟ କୌଣସି ରିହାତି ପ୍ରଦାନ କରିନାହାନ୍ତି। ଦିଲ୍ଲୀ ମାଦକ ଦ୍ରବ୍ୟ ନୀତି ମାମଲାରେ ଗତ ସପ୍ତାହରେ ତାଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ତାଙ୍କୁ କହିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖନ୍ନା, ଏମ୍ଏମ୍ ସୁନ୍ଦରେଶ ଓ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ତାଙ୍କର ଆବେଦନ ଉପରେ ଶୁଣାଣି କରିଛନ୍ତି। ଶ୍ରୀମତୀ କବିତା ନିମ୍ନ ଅଦାଲତରେ ଆବେଦନ କରିବାକୁ ଖଣ୍ଡପୀଠ କହିଛନ୍ତି। ଛୋଟ ଛୋଟ ମାମଲାରେ ସିଧା ସୁପ୍ରିମକୋର୍ଟରେ ଆବେଦନ ନ କରିବାକୁ ଖଣ୍ଡପୀଠ କହିଛନ୍ତି। କେ କବିତା ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କର କନ୍ୟା। ଦିଲ୍ଲୀ ମାଦକଦ୍ରବ୍ୟ ନୀତି ଦୁର୍ନୀତିରେ ଗତ ଶୁକ୍ରବାର ଦିନ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କୁ ଗିରଫ କରିଥିଲା। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଜି ସକାଳୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କ ବୋଲପୁରସ୍ଥିତ ବାସଭବନରେ ଖାନତଲାସୀ କରୁଛି। ତାଙ୍କର ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରାଯାଉଛି। ଏହାସହିତ ଇଡି ଚେଟ୍ଲା ଲେକ୍ଟାଉନ୍ ଓ ବିରାଟି ସମେତ କୋଲକାତାର ପାଞ୍ଚଟି ସ୍ଥାନରେ ମଧ୍ୟ ଖାନତଲାସୀ କରୁଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଏହାର ରିୟୁଜେବୁଲ୍ ଲଞ୍ଚ ଭେହିକିଲ୍ ପୁଷ୍ପକକୁ ଆଜି ସକାଳେ ସଫଳତାର ସହ କର୍ଣ୍ଣାଟକର ଏଟିଆର୍ ଚିତ୍ରଦୁର୍ଗଠାରେ ଅବତରଣ କରାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇସ୍ରୋ ଏହା ଜଣାଇଛି। ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ଏହା ସହ ଜଡ଼ିତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିହାର ଆଜି ଏହାର 112ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1912 ମସିହାରେ ବେଙ୍ଗଲ ପ୍ରେସିଡେନ୍ସିରୁ ବିହାର ରାଜ୍ୟର ଗଠନ ହୋଇଥିଲା। ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ବିହାରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ବାର୍ତ୍ତାରେ କହିଛନ୍ତି ବିହାର ଭାରତୀୟ ସଂସ୍କୃତି ଓ ଶିକ୍ଷାର ଐତିହାସିକ କେନ୍ଦ୍ର ରହିଛି। ସେ କହିଛନ୍ତି ବିହାରର ଜନସାଧାରଣ ସେମାନଙ୍କର ଦୃଢ଼ ସଂକଳ୍ପ କର୍ତ୍ତବ୍ୟନିଷ୍ଠା ଓ ବଳିଦାନ ପାଇଁ ସର୍ବଦା ପରିଚିତ ହୋଇ ଆସିଛନ୍ତି। ବିହାର ସର୍ବଦା ପ୍ରଗତି ପଥରେ ଅଗ୍ରସର ହେଉ ବୋଲି ସେ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ବିହାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଅବଦାନକୁ ଦେଶବାସୀ ସର୍ବଦା ସ୍ମରଣ କରିବା ଉଚିତ। ଭାରତର ଇତିହାସକୁ ସଠିକ୍ ରୂପରେଖ ଦେବାରେ ବିହାର ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଆଗାମୀ ସମୟରେ ରାଜ୍ୟ ପ୍ରଗତି ପଥରେ ଅଗ୍ରସର ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଜର ସାଂସ୍କୃତିକ ଐତିହ୍ୟ ଓ ଗୌରବ ପାଇଁ ବିଶ୍ୱରେ ସର୍ବଦା ପରିଚିତ ହୋଇଆସିଥିବା ବିହାର ରାଜ୍ୟ ବିକାଶର ଏକ ନୂଆ ଯୁଗ ଆଡ଼କୁ ଅଗ୍ରସର ହେଉଛି। ରାଜ୍ୟର କର୍ମନିଷ୍ଠ ଓ ପ୍ରତିଭାଶାଳୀ ଲୋକମାନେ ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତର ଗଠନରେ ସର୍ବଦା ଅବଦାନ କରିଆସିଛନ୍ତି ବୋଲି ସେ କହିଛନ୍ତି। ବିହାରର ସପୁଲ ଜିଲ୍ଲାରେ କୋଶି ନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ଜଣେ ଲୋକ ପ୍ରାଣ ହରାଇଥିବା ବେଳେ 10 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍କିଟାଲରେ ଚିକିତ୍ସା କରାଯାଉଛି। ପୁଲିସ୍ ସୁପରିନ୍ଟେଣ୍ଡେଣ୍ଟ ଶୈଶବ ଯାଦବ କହିଛନ୍ତି ଘଟଣାସ୍ଥଳୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ଭଙ୍ଗାରୁଜା ଅଂଶ ମଧ୍ୟରେ 6 ଜଣ ଶ୍ରମିକ ଅଟକି ରହିଛନ୍ତି। ଭାରତମାଳା ପ୍ରକଳ୍ପ ସଡ଼କ ସଂଯୋଗର ଏହି ପୋଲ ଏକ ଅଂଶ ଥିଲା। ଏହା ମଧୁବନୀ ଓ ସପୁଲ ଜିଲ୍ଲା ମଧ୍ୟରେ ନିର୍ମାଣ ହୋଇଥିଲା। ସକାଳ 6ଟା ବେଳେ ଏହି ଦୁର୍ଘଟଣା ଘଟିଛି। ବିଜେଡି ନେତା ଦାମୋଦର ରାଉତଙ୍କର ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଓଡ଼ିଶା ଓ ଦେଶର ବିକାଶରେ ତାଙ୍କର ଅବଦାନ ଚିରସ୍କରଣୀୟ ହୋଇ ରହିବ। ସ୍ୱର୍ଗତ ରାଉତଙ୍କ ପରିବାରବର୍ଗଙ୍କୁ ସେ ଶୋକବାର୍ତ୍ତା ଜଣାଇଛନ୍ତି। ଗତ କିଛିଦିନ ଧରି ସ୍ୱର୍ଗତ ରାଉତ ହସ୍କିଟାଲରେ ଚିକିହିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା। ହୋଲି ଦିନ ଅପରାହ୍ନ 2:30 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ ସେବା ଉପଲବ୍ଧ ହେବ ନାହିଁ। ର୍ୟାପିଡ୍ ମେଟ୍ରୋ ଓ ଏୟାରପୋର୍ଟ ମେଟ୍ରୋ ଲାଇନ୍ ମଧ୍ୟ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିଛି ଅପରାହ୍ନ 2:30 ପରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଚେନ୍ନାଇରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଗତଥରର ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାତି 8:00 ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲି ଖେଳୁଥିବାରୁ ସମର୍ଥକମାନେ ମ୍ୟାଚ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗତକାଲି ଋତୁରାଜ ଗାଏକ୍ୱାଡ଼ଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ନୂଆ କ୍ୟାପ୍ଟେନ୍ ଘୋଷଣା କରାଯାଇଛି। ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ତାଇୱାନ୍ର ଚିଆ ହାଓ ଲିଙ୍କୁ ଭେଟିବେ। ଆଉ ଏକ ମ୍ୟାଚ୍ରେ କିରଣ ଜର୍ଜ ଡେନ୍ମାର୍କର ରାସ୍ମୁସ୍ ଗେମ୍କେଙ୍କୁ ଭେଟିବେ। ସେହିଭଳି ଅନ୍ୟ ଏକ ମ୍ୟାଚ୍ରେ ପ୍ରିୟାଂଶୁ ରାଜବତ୍ ମଧ୍ୟ ତିଏନ୍ ଚେନ୍ ଚୁଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଭୁଟାନ ସମ୍ପର୍କରେ ଉନ୍ନତି ପାଇଁ ସେ ଭୁଟାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମାଦକଦ୍ରବ୍ୟ ଦୁର୍ନୀତି ମାମଲାରେ ତାଙ୍କ ଗିରଫ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଜି ସକାଳୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କ ବୋଲପୁରସ୍ଥିତ ବାସଭବନରେ ଖାନତଲାସୀ କରୁଛି।